ହରି ମୋହର ଶୁଣିବ କି ଦୋଷ କରିଥିଲି ମୁହିଁ କୁହନ୍ତୁ ବାରେ ଦୟା ବହି ଭଲ ମନ୍ଦରେ ଖୋଜୁଥିଲେ ଏବେ କି ପାଇଁ ଭୁଲିଗଲେ ଆଶ୍ରମେ ଆସିଥିଲି ମୁହିଁ ତୁମ୍ଭ ଦର୍ଶନ ହେଲା ନାହିଁ ତୀର୍ଥକୁ ଯିବାର ଶୁଣିଲି ମନ ଦୁଃଖରେ ମୁଁ ଫେରିଲି କରିଛ ଯେତେ ତୀର୍ଥାଟନ ଅରଜି ଅଛ ବହୁ ପୁଣ୍ୟ ସଂସାର ତେଜି ହେଲ ସୁଖୀ ତୁମ୍ଭଙ୍କୁ ସାହା ଚକା ଆଖି ଦିନ ମୋ ଦୁଃଖରେ କଟିଲା ସଂସାର ମାୟା ଗ୍ରାସ କଲା ପାଇଛି ଆପଣଙ୍କୁ ମୁହିଁ କୁହନ୍ତୁ ଗୁରୁ ଦୟା ବହି ମୁକତି ପାଇବି କିପରି ମିଛ ଦୁନିଆ ହେବି ପାରି
ରେ ପାଗଳା ମନ କହୁଛି ବୁଝାଇ ମିଛ ଦୁନିଆରେ କେହି କାହାର ନୁହଇ ପୁତ୍ର କନ୍ୟା ଭାଇ ବନ୍ଧୁ ଭାରି ଯାବର ସବୁ ଅଢ଼େଇ ଦିନିଆ ମିଛ ଖେଳ ଘର ପରିବାର କଥା ତୋତେ ଦେଉଛି ବୁଝାଇ କିଏ ଭଲ କିଏ ଭେଲ ଜାଣିବୁ ରେ ତୁହି ଝିଅଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇବୁ ଅସଲି ନକଲି କଥା ନିଜେ ପରଖିବୁ ନାରୀ ସୁଲଭ ଗୁଣଙ୍କୁ ସବୁ ଗଲେ ଭୁଲି ପୁରୁଷ ବଳି ହେବାକୁ ହୁଅନ୍ତି ବାଉଳି ଝିଅମାନେ ଶିକ୍ଷିତା ହୋଇଲେ କଲେଜ ମାରି ନଲେଜ ଅର୍ଜନ କରିଲେ କଲେଜ ଯାଉଛି କହି ଘରୁ ବାହାରିଲେ ପୁଅଙ୍କ ସାଙ୍ଗରେ ମିଶି ବଜାରେ ବୁଲିଲେ ଆଧୁନିକ ଗୀତ ଗାଇ ଡ୍ୟାନ୍ସ କରିଲେ ପତଳା ପୋଷାକ ପିନ୍ଧି ମଡେଲ ସାଜିଲେ ଟଙ୍କା ରୋଜଗାର କଲେ ଯୌବନ ଦେଖାଇ ହଷ୍ଟେଲ ଛାଡ଼ି ବୁଲନ୍ତି ପାର୍କରେ ଯାଇ ରାତି କଟାଉଥାନ୍ତି ଲଜିଙ୍ଗିରେ ରହି ଅପାର ଗୁଣ ତାଙ୍କର କଳିତ ନୁହଇଁ
କଥା ଯେତେ କୁହନ୍ତୁ ଗୁରୁ ଦେବ ମୋତେ ଏକଥା ଶୁଣି ମନୁ ମୋର ସଂଶୟ ହୋଇଯିବ ଦୂର କୂଳର ମାନ ରକ୍ଷା ପାଇଁ ପୁତ୍ର ଜନମ ହୋଇଥାଇ ମଲା ପରେ ସେ ପିଣ୍ଡଦାନ ପିତୃପୁରୁଷେ ଅରପିଣ ସତପୁରୁଷ ଉଧାରିବ କୂଳର କିରତି ରଖିବ ବଂଶମର୍ଯ୍ୟାଦା ରକ୍ଷା କରି ହୋଇବ ରାମଚନ୍ଦ୍ର ପରି ଅନେକ ଓଷା ବ୍ରତ କରି ପୁତ୍ରର ମୁଖ ମୁଁ ଦେଖିଲି ନ ଖାଇ ସଞ୍ଚିଛି ମୁଁ ଧନ ଭୋଗ କରିବ ମୋ ନନ୍ଦନ ଅଭାବ ତାହାର ନ ହେବ ପଛରେ ଦୋଷ ସେ ନ ଦେବ ଅଯୋଗ୍ୟ ଯଦି ହୁଏ ସେହି କହିବି କିସ ଗୁରୁ ମୁହିଁ
ଦରିଦ୍ର ବିପ୍ରଙ୍କୁ ଦେଲୁ ନାହିଁ ଦାନ ଜୀବନ ସରିଲା ତୋର ହୋଇଲୁ କୃପଣ କଷ୍ଟ କରି ଭଲ ମନ୍ଦ ଦିନେ ନ ଖାଇଲୁ ପୁତ୍ର ପାଇ ଧନ ରତ୍ନ ସଞ୍ଚୟ କରିଲୁ ପାଠ ପଢ଼ି ପୁଅ ଦେଖ ହେଲେଣି ବେକାର ବାପ ଧନ ଶ୍ରାଦ୍ଧ କରି କରନ୍ତି ବେପାର ନିଶା ଖାଇ ଛକ ପରେ ମାରୁଛନ୍ତି ହାଇ ଅଲାଜୁକ ମୁହେଁ ତାଙ୍କ ଲାଜ ଟିକେ ନାହିଁ ঘর কাম ছাড়ি দে বজারে ভুলিলে তাও তরি রাজনীতি করিবা শিখিলে খাই নাগর সাজুছি বেকারিয়া পুঅঙ্কর এমন্ত মহিমা রোজগারিয়া পুঅর বড়ই গারিমা চাকরি করি সে নিজ ভারি যাকু ধরি রুহন্তি সহরে যাই ঘর ভড়া করি অফিসে বসি পুও বাবু বলাউছি গাঁরে বাপটা গধ পরি খটু অছি দামি অতরে স্ত্রী দেহ বাসু থায়ে তেল টিকে মাখিবা কুমা যে ন পায়ে
ঝিয় পুঙ্ক এ চলণি লাগই আচম্বিত শুনি জাণিলি আহে গুরুবর দুনিয়া বিচিত্র প্রকার পিতা মাতাঙ্ক মন কথা বুঝি ন পারি দেলে ব্যথা মুন্ডকু হাত পাই গলা পছ কথা কু পাশরিলা যাহাকু মুহি আশা করি বিবাহ হইছি হাত ধরি সেবারে যাহার বঞ্চিছি কিপরি পারিবি মুরুছি পত্নীটি সর্বস্ব মোহর করিবি কেনহে হতাদর প্রাণ বান্ধবী সোহাগিনী সে পরা জীবন সঙ্গিনী করই কেতে সে আদর খটুছি দাসী পরকার প্রেমময়ী সে সুধা ধরা অন্তিম কালকু আসরা
বাউড়া ইয়ে নারীঙ্কর যুগ সেমানঙ্ক পাইঁ অছি সবুঠি সুযোগ আগকালে নারী মানে ঘরে রহুথিলে আজিকালি নারী দেখ বাহারে ভুলিলে তেল হলদী কুছাড়ি সাম্প লগাইলে ক্রিম পাউডর মাখি মুহ সজেইলে আগে স্বামীঙ্কু দেবতা বলি ভাবুছিলে এবে নিজর স্বামীঙ্কু পাদে খটাইলে স্বামী বদলরে ঘর মুর বিসাজিলে কথারে কথারে কমিশন দেখাইলে স্ত্রী চলুথিলা অভাব পোষণ সহি দিন কাটুথিলা যুগ অনুসারে সবু গলানি বদরি দিন বিতায় পুরুষ নারী সেবা করি পিলার দায়িত্ব এবে পুরুষ নেলেনি খাইবা নিমন্তে নিজে রোষেই কলেনি স্ত্রীকু চাকরি স্থানে নেই সে ছাড়ই ফেরি বাবাটকু তার চাহিব সি থাই স্বামী এবে চাকিরিয়া স্ত্রীমানঙ্কর ভারি দাসেবারে দিন কটু থায়ে তার
গুরু হে শুনি এই কথা ঘুরি যাউছি মোর মথা যুগ সতে কি বদলিছি পুরুষ ভার দাসাজিছি স্বামী যে পরম দেবতা স্ত্রীঙ্ক গতি মুক্তিদাতা স্বামী সেবারে যেহু থায়ে তার জনম ধন্য হুয়ে করই যেহু হতাদর दुख से भोग अपार घर को घरणी सुंदर यह जे शास्त्र व्यवहार उदंडी होइले अंधार सृष्टि हुई नार खार सुना संसार चुना हुए घरे कलह लागी रहे आउ की प्रकृति रही शुणी मन बड़ी अच्छी कपट न रक्षिण कुह उठब मन रु संदेह
भावुछु तु ही अति आपणार सुखे रखिथिले से आदर आसिले दुख समय करे हतादर परकिया प्रीति पाई बड़े ता अंतर स्वामी थाउ थाउ पर पुरुष रे माती उपतरा सरंग रे काटु थाए राती जेते दिन भल मंद आनी देउथिबु सेते दिन जाए मिठा वचन शुणबु दिने नियंत होइले गाली शुणुबु नारी जाति को केहे परते न जीवु प्रकृति परा नारी मानंकर अति गेल कले आसी बसंती मुंडर जहाकु विवाह होइछु साड़ी शंखा देई सेही तोते खाऊ अछि काल सर्प होई अग्नि प्राय तेज तार नदी प्राय मती विष फल गोटी से हु रखिछि साईती दिने तोते से फल कु देबरे चखाई से काले नारीर भाव जानिबु रे तुही माया मरी टीका पछे गोड़ाइछु काही मला बेड़े जीव नहीं तो पछे गोड़ाई
बांधवी न जीव पछरे झुरीब मोते अंतर रे धन संपत्ति जेते अच्छी ताकु बाकी नेब आसी जीवने बहु कष्ट करी अर्जिछि धन असुमारी ताहाकु किपरि मुरुछि काहा हस्तरे टेकी देबी पुत्रकु विवाह कराइबी घरकु बहुटे आणिबी नातिना तुणी कोले धरी खेलाउथिबी गेल करी बहुरा परसा खाइबी सकल चिंता पासरिबी संपत्ति पाइबा निमन्ते सेवा करिबे रीति मते दुख मोहर हेब दूर शांतिरे कटि जीव काल आंटे बांधिछि माया डोरी किपरि जीवी हे मुकुली
दुनियाटा बाइयारे बड़ स्वार्थ पर धन सरीगले सर्वे होइदिबे पर धन थिला जाए केते आदर करिबे धन सरीगले पछे मुह कु मोड़िबे मला बेले जीवे नाही तो पछरे केही छखंडी काठरे तोते देबे रे सुआई देहेथिबा अलंकार खोली रखी देबे खंडे मात्र धला लुगा नेई घोड़ाइबे मला गला बोली सर्वे दि घड़ी कांदिबे पर दिन कु तो तेरे मनु पासोरिबे ବୋହୁଙ୍କର ଗୁଣ ମାନ ଯାହା ବୁଝାଇ କହୁଛି ବାବୁ ହେତୁ କର ତାହା। ସକାଳୁ ସେ ଜରୁ ଉଠି ଅଧୁଆ ମୁହଁରେ ଦାନ୍ତ ପୁନ ଘଷି ଚାହା ପିଏ ଆନନ୍ଦରେ ପାଦରେ ଚପଲ ମାଡ଼ି ହାଣ୍ଡି ସାଳେ ଯାଏ ଅଗାଧୁଆରେ ରୋଷେଇ କାର୍ଯ୍ୟ ସାରି ଥାଏ। ସ୍ୱାମୀ ଯଦି ଚାକିରିଆ ତାର ହୋଇଥିବ ପ୍ରତିଦିନ ଆଗେ ତାଙ୍କ କଥାକୁ ବୁଝିବ ଶାଶୁ ଶ୍ୱଶୁରଙ୍କ ସେବା ମନୁ ପାସରିବ ବାରଟା ବାଜିଲେ ଡାକି ଖାଇବାକୁ ଦେବ।
ସଂସାର କଥା କେବେ ଦିନେ ଭାବି ନଥିଲି ମୁଁ ହିଁ ମନେ ରହିଛି ଅମୃତରେ ବିଷ କାହୁଁ ଜାଣିବ ଏ ମୂର୍ଖ। ଆଜି କି ଥିଲା ଶୁଭ ଦିନ ପାଇଲି ତୁମ୍ଭ ଦର୍ଶନ। ସଂସାର କଥାକୁ କହିଲ ଅଜ୍ଞାନ ଚକ୍ଷୁ ଖୋଲିଦେଲ କୂପମଣ୍ଡୁକ ପ୍ରାୟ ହୋଇ ଗର୍ତ୍ତରେ ପଡ଼ିଥିଲି ରହି ଜାଣିଲି ଗୁରୁ ଏ ସଂସାର ମିଛ ମାୟାର ଖେଳ ଘର। ଶୁଣିଏ ଆଚମ୍ବିତ କଥା ମନେ ଲାଗ ଏ ଘୋର ବ୍ୟଥା ବୋହୁଙ୍କ ଏମନ୍ତ ସ୍ୱଭାବ ଜାଣିନଥିଲି ଗୁରୁଦେବ। ବୋହୁଟି ଗୃହ ଲକ୍ଷ୍ମୀ ହୋଇ କୁକର୍ଯ୍ୟ କରେ କାହିଁ ପାଇଁ ଅର୍ଜନ କରେ ଜାଣି ପାପ ଜନ୍ମ ହୁଏନି କି ବ୍ୟର୍ଥ।
ବୁଝାଇ କହିଲି ବୁଝିଲୁ ତୁ ନାହିଁ ଆହୁରି ସଂସାର କଥା କହୁଅଛି ମୁହିଁ। ଯେଉଁ ପର ଝିଅ ଆସି ବୋହୁ ହେବ ତୋର ରହିଛି କି ତା ଉପରେ ତୋର ଅଧିକାର। ସଂସାରେ ସୁଖୀ ହୋଇବୁ ମନରେ ଭାବିଛୁ ଭଲ ମନ୍ଦ କଥା କେବେ ଚିନ୍ତା ନ କରୁଛୁ। ବୋହୁ ତାର ସ୍ୱାମୀ କଥା ଆଗ କରୁଥିବ ଶାଶୁ ଶ୍ୱଶୁରଙ୍କ କାମ ପଛକୁ ରଖିବ। ସ୍ୱାମୀ ତାର ଭଲ ମନ୍ଦ ନ ଦେଲେ ଯୋଗାଇ ଦେଖିଲା ମାତ୍ରକେ ବୋହୁ ମୁହଁ ମୋଡ଼ୁ ଥାଇ। ନାରୀ ହୋଇ ଓଷା ବ୍ରତ ଭୁଲିଲେଣି ଚଉରା ମୂଳରେ ସଞ୍ଜବତୀ ବି ଜଳୁନି। ହୋଟେଲରେ ଖାଇଲେଣି ଯାଇ ମଦ ମାଂସ ଉଦ୍ଧାର ହେବେ କିପରି ତୋଷା ତ ପୁରୁଷ। ପର ପୁରୁଷ ସାଙ୍ଗରେ ଭାବ ସେ ଲଗାଏ ବେଳ କାଳ ଦେଖି ତାର ସାଥେ ଚାଲିଯାଏ। ସ୍ୱାମୀର ଜୀବନ ନିଏ ପ୍ରେମିକ ହାତରେ ବିଚିତ୍ର ଏ ଲୀଳା ମାନ ଚାଲିଛି ସଂସାରେ। ଏପରି ବୋହୁ ଆଣିଲେ ଦୁଃଖ ହେବ ସାର କୁକୁର ପରାଏ ଶେଷେ ଜଗିବୁ ତୁ ଦ୍ୱାର।
ଆପଣଙ୍କର କଥା ଶୁଣି ହୃଦୟ ହେଉ ଅଛି ହାଣି ଲାଗୁଛି ମୋତେ ଭାରି ଡର ଗୁରୁ ହେ କରନ୍ତୁ ବିଚାର। ଏଭଳି ଦୁନିଆ ଭିତରେ ରହିଛି ଅନେକ କଷ୍ଟରେ ପଶୁ ତୁଲ୍ୟ ମୁଁ କାଳ କାଟେ ଦିନେ ନ ଗଲି ସତ୍ୟ ବାଟେ ଧର୍ମକୁ ଏଡ଼ାଇ ଚାଲିଲି ପାପ ପଥରେ ପାଦ ଦେଲି। ଭଲକୁ ଭେଲ ମୁଁ ମଣିଲି ମନ୍ଦ ଚିନ୍ତାରେ ଦିନ ନେଲି ପାଦରେ ହେଉଛି ବିନୟ କୁହନ୍ତୁ ବାରେ ଦୟା ବହି। ଆଉ କି କଥା ରହିଅଛି ସଂସାର କିପରି ଚାଲିଛି ସେ ତତ୍ତ୍ୱମାନ ଫେଡ଼ି କୁହ ଟୁଟିବ ମନରୁ ସନ୍ଦେହ ବେଳରେ ଅବଶ୍ୟ ଲାଗିବ ବିପଦ ମାନ ଦୂର ହେବ।
ଗହନ କଥା ଶୁଣ ମନ ଦେଇ, କୁଣ୍ଡରେ ଧରିଲେ ମହାପାତ କଲା ଗଈ। ଭାଉ ଯଦି ଅର ସ୍ନେହ ଯାହା ରହିଥିଲା, ଏକରି କାଳରେ ତାହା ଓଲଟା ହୋଇଲା। ଦେଢ଼ ସୁରଙ୍କୁ ଯେ ଭାଇ ବୋହୁ ନ ମାନିଲେ, ଓଢ଼ଣା ନ ଦେଇ ମୁଣ୍ଡେ ଦାଣ୍ଡରେ ଚାଲିଲେ। ଭାଇ ବୋହୁ ସାଥେ ଦେଢ଼ ସୁର ମାତିଲେଣି, କୁଳ ଧର୍ମ ରୀତିନୀତି ଉଡ଼େଇ ଦେଲେଣି। ଶାଳୀ ରତନ ପ୍ରେମରେ ଭିଣୋଇ ପଡ଼ୁଛି, ନିଜ ସ୍ତ୍ରୀକୁ ମାରୁଛି ନିଜେ ତଣ୍ଟି ଚିପି। ଲୋଭରେ କିଏ ହୁଅନ୍ତି ପାଗଳ, ବୋହୁକୁ ଦଣ୍ଡ ଦିଅନ୍ତି ଅନେକ ପ୍ରକାର। ଯୌତୁକ ପାଇଁ ଶାଶୁ ନଣନ୍ଦର ମେଳି, ବୋହୁକୁ ମାରନ୍ତି ମାଡ଼ ଚୁଟିକି ଘୋଷାରି। ପୁଅକୁ ବତାଇ ମା ମାଡ଼ ଯେ ମରାଏ, ଶାଶୁ ଘରେ କୁଳବଧୂ ଦୁଃଖ ପାଉଥାଏ। ଆଶା ଭର ସାମନରୁ ବହୁତ ଉଠାଉଛି, କିରୋସିନି ଢାଳି ଦେହେ ନିଆଁ ଲଗାଉଛି। କିଏ ଝୁଲୁ ଥାଏ ରସି ଲଗାଇ ଗଳାରେ, ମରିବା ପାଇଁ କି କିଏ ବିଷ ପାନ କରେ।
ଗୁରୁ ହେ କରିଲି ଶ୍ରବଣ, ଦୋଷ ହୋଇଲା ମୋର ମନ। ଘଟୁଛି ଅଘଟଣ ଯାହା, ଆଶ୍ଚର୍ଯ୍ୟ ଲାଗେ ଦେଖି ତାହା। ଲାଗୁଛି କଳି ଘୋର ହେଲା, ପୃଥିବୀ ମାତାକୁ ଗ୍ରାସିଲା। ଦିନ ବଦଳେ ଯେଉଁପରି, ଜୀବ ବଦଳେ ସେହିପରି। ନହେବା କଥା ଆଜି ହେଲା, କିମିଆ ସତେ କେ କରିଲା। ସରଳ ପଥ ଭୁଲି ପ୍ରାଣୀ, କୁପଥେ ଚାଲେ ଦିନ ଗଣି। ପରିବାରର କଥା ଛାଡ଼ି, କୁହନ୍ତୁ ମୋର ଆଗେ ଫେଡ଼ି। ଆଜିକାଲି ଏ ଦେଶ କଥା, ଶାସନ କଳର ଭାରତା। କେମିତି ଏ ରାଜ୍ୟ ଚାଲିଛି, ଶୁଣିବା ପାଇଁ ବଳେ ମତି। କୃପା କରିଣ ଗୁରୁଦେବ, ବଖାଣି ମୋ ଆଗେ କହିବ।
ବଳେ ଚନ୍ଦ୍ର ସୂର୍ଯ୍ୟ ହୁଏ ଆତ ଜାତ, ଧର୍ମ ରହିଅଛି ଲୁଚି କଳି ଯୁଗେ ସତ୍ୟ। ଦେଶ କାଳ ପାତ୍ର କଥା ଦେଉଛି ବୁଝାଇ, ମିଛ ଦୁନିଆର ଭାବ ବୁଝି ଯିବୁ ତୁହି। ଶାନ୍ତି ଶୃଙ୍ଖଳା ଦାୟିତ୍ୱ ପୁଲିସ ଯେ ନେଲେ, ଲାଞ୍ଚ ଖାଇ ସେ ଅନ୍ୟାୟ କାର୍ଯ୍ୟରେ ମାତିଲେ। ଚୋରଙ୍କୁ ହାତ କରି ସେ ଘରୁ ଚୋରି କଲେ, କଳା ବେପାରୀଙ୍କ ସାଥେ ହାତ ମେଳାଇଲେ। ଅପରାଧୀ ଖସି ଯାଆନ୍ତି କରି ତାଙ୍କୁ ହାତ, ଟଙ୍କା ପାଇଁ ଖୋଲିଥାନ୍ତି ଯେ ଲହାଜତ। ଧର୍ମ ନିକିତି ଯାର ହାତରେ ରହିଛି, ଧର୍ମ ଅଧର୍ମ ଭାବକୁ କିଛି ନ ଜାଣୁଛି। କୋର୍ଟରେ ଓକିଲ ଯେ କେସ ଲଢ଼ନ୍ତି, ମିଛ କହିବା ପାଇଁ କି ସାକ୍ଷୀକୁ ବତାନ୍ତି। କଳାକୁ ଧଳା କରନ୍ତି ଟଙ୍କା ବିଡ଼ା ପାଇ, ପୋଷାକର ମର୍ଯ୍ୟାଦାକୁ ନ ରଖନ୍ତି ସେହି। ସୀତା ପଛ ପାଖ ଧରି ସାକ୍ଷୀ ଯେ କହନ୍ତି, ମିଛ କହିବା ପାଇଁ କି ଶପଥ କରନ୍ତି। ପୋଥି ବାଇଗଣ ହୋଇ ଆଇନ ରହିଲା, ମିଛରେ ମିଛରେ ଦେଶେ ବିଚାର ଚାଲିଲା।
ଯୁଗର ରୀତିନୀତି ଜାଗୁଛି ମନେ ମୋହଭୀତି, ଯେତେ ଅନ୍ୟାୟ ବଢ଼ିଲାଣି ବିଚାର ଚୁଲି କି ଗଲାଣି। ବଞ୍ଚିବା ପାଇଁ ନାହିଁ ରାହା, ପ୍ରଭୁ ହିଁ ଏକମାତ୍ର ସାହା। ନାରୀ ଧର୍ଷଣ ହତ୍ୟାକାଣ୍ଡ କମ୍ପୁଛି ଦୁନିଆର ଦାଣ୍ଡ। ଆଇନ ମିଛେ ଲାଗେ କଡ଼ା, ମିଛରେ ପାଇକ ଆଖଡ଼ା। ବଞ୍ଚିବା ପାଇଁ ନାହିଁ ଆଶା, ନିରୀହ ଭୋଗନ୍ତି ଦୁର୍ଦ୍ଦଶା। ଦେଶର ରକ୍ଷକ ହୋଇଣ କିପରି କରନ୍ତି ଶାସନ, ଭକ୍ଷକ ସାଜି ଲୀଳା କଲେ ଖଚମି ଛରେ ଦିନ ନେଲେ। ରାଇଜେ ଯିଏ ରାଜା ହେଲା କେମିତି ସିଏ ନ ଜାଣିଲା, ଦୋଷୀ ନିର୍ଦ୍ଦୋଷ କଥା ମାନ ଗୁରୁ ହେ କୁହନ୍ତୁ ବହନ।
ବିଚାରପତି ଏବେରେ ଖାଇଲେଣି ଲାଞ୍ଚ, ସତ୍ୟଟି ଡୁବି ଗଲାଣି ଚାଲି ଅଛି ମିଛ। ଦୋଷୀ ପାଏ ନାହିଁ ଦଣ୍ଡ ଯାଉଅଛି ଖସି, ନିର୍ଦ୍ଦୋଷ ଯେ ଅକାରଣେ ପାଉଅଛି ଫାଶି। ଗୁଣିଆ ହୋଇଣ ଯଦି ସାଜିଲେ ଡାହାଣି, ମନ୍ତ୍ରଯନ୍ତ୍ର ପଦ ମାନ କି କରିବ ଜାଣି। ନେତା ମାଳ ମାଳ ହୋଇ ଦେଶକୁ ଖାଇଲେ, ମିଛ ପ୍ରତିଶ୍ରୁତି ଦେଇ ଭୋଟ କିଣିଲେ। ଅଫିସର ମାନଙ୍କୁ ସେ ହାତେ ରଖିଛନ୍ତି, ଥଣ୍ଟ ସାଜି ରାଜପଶୁ ଲୁଟି କରୁଥାନ୍ତି। ସଭାରେ ଚାଲେ କୁମ୍ଭୀର କାନ୍ଦଣା, ଲୋକ ଦେଖାଣି ଆସି ନା ମିଛର ବାହାନା। ଖଦଡ଼ ପୋଷାକ ପିନ୍ଧି ସାଧୁ ସେ ବୋଲାନ୍ତି, ନିର୍ମଳ ଭାବ ମୂରତି ଦେଖେଇ ହୁଅନ୍ତି। ଗୁଣ୍ଡା ଦଳକୁ ପୋଷଣ କରନ୍ତି ବେପାର, ସାରା ରାତି ଚାଲିଥାଏ ତାଙ୍କ ଦରବାର। ଆଜିକାଲି ଦୁନିଆରେ ପୂଜା ସେ ପାଇଲେ, ଗରିବ ଜନତା ଏଣେ କାନ୍ଦି କାନ୍ଦି ମଲେ। ସ୍ୱାଧୀନ ହୋଇ ଆମେରେ ହେଲେ ପରାଧୀନ, ମୂର୍ଖମାନଙ୍କ ଏଠି ଚାଲିଛି ଶାସନ।
କହିଲେ ଗୁରୁ ଯେତେ କଥା, ଶୁଣି ଘୁରାଇ ମୋର ମଥା। ଲାଗୁଛି ଶ୍ୱାସ ରୁଦ୍ଧ ପ୍ରାୟ, ଏଥକୁ ଅଛି କି ଉପାୟ। ସତ୍ୟ ଧର୍ମ କି ବୁଡ଼ିଯିବ, ମିଥ୍ୟାରେ ସଂସାର ଚଳିବ। ଖଣ୍ଟ ହୋଇଲେ ଖଳବଳ, ଅନ୍ୟାୟ ମାତି କଲେ ଗୋଳ। ଯାହା ଚାଲିଛି ବର୍ତ୍ତମାନ କୁହନ୍ତୁ ମୋ ଆଗେ ବହନ। ସନ୍ଦେହ ମନୁ ହେବ ଦୂର, ଜାଣିବି ସଂସାର ବ୍ୟବହାର। ବାଟ ଚାଲିବି ତାକୁ ଚାହିଁ, ବିପଦ ମାନଙ୍କୁ ଏଡ଼ାଇ। ମିଛ ଦୁନିଆ ହେବି ପାରି, ଆସିଲା କଳି କାଳ ସରି। ଯାହା ଶ୍ରବଣ କଲି ମୁଇଁ, ସଂସାରେ ଆଉ ରକ୍ଷା ନାହିଁ। ସମସ୍ତେ ହେଲେ ସ୍ୱାର୍ଥପର, ନିଜ ସୁଖରେ କାଟି କାଳ।
ବାବୁ ଦେଖିଥିବୁ ହୋଇ ମାଳ ମାଳ, ଖାଆନ୍ତି ଭଣ୍ଡ ବାବା ଧରିଲା ଆଉ ଫାଳ କର୍ମ ନ କରି ସେ ଦେହ ସଦେଇ ହୁଅନ୍ତି ଗେରୁଆ ବସନ ପିନ୍ଧି ତିତା କାଟିଛନ୍ତି ମାଧିଆ ଯୋଗୀ ସାଜନ୍ତି ପେଟ ବିକଳରେ ମିଛ କହି ଲୋକ ଆଗେ ଦିନ ତାଙ୍କ ସରେ ଶାସ୍ତ୍ର ପୁରାଣ ତାହାଙ୍କୁ କିଛି ନାହିଁ ଜଣା ନାରୀମାନେ କଥା ଶୁଣି ହୋଇଯାଆନ୍ତି ବଣା ବିରାଡ଼ି ବୈଷ୍ଣବ ସାଜି ଦେଖାଇ ହୁଅନ୍ତି ଲୋକ ଦେଖିବାକୁ ଜପା ମାରି ଧରିଥାନ୍ତି ଡେଉଁରିଆ ଧରି ଗୁଣିଆ ସାଜିଲେ ସଞ୍ଜ ହେଲେ ଯାଇ ଝିଅମାନଙ୍କୁ ଝାଡ଼ିଲେ ଭୂତ ପ୍ରେତ ପିଶାଚର ଭୟକୁ ଦେଖାଇ ଭେଳିକି ଦେଖାନ୍ତି କେତେ ଧନ ନେବା ପାଇଁ ସେବକ ପୂଜକ କଥା କହିଲେ ନ ସରେ ଦେଖିବୁ ଟାଣ ତାଙ୍କର ଦେଉଳେ ପଶିଲେ ଯାତ୍ରୀମାନଙ୍କୁ ଭଣ୍ଡାଇ ଦକ୍ଷିଣା ପାଇଲେ ଦିଅ ଖାଇ କଟୁଲିକୁ ବିକିବାକୁ ଗଲେ ମନ୍ଦିରେ ଦେଖି ଅନାୟ ଠାକୁର ଲୁଚିଲେ କାଷ୍ଠ ପାଷାଣ ମୂର୍ତ୍ତିଙ୍କୁ ଆମେ ପୂଜା କଲେ
ଜାଣିଲି ଏ ମିଛ ଦୁନିଆ ଜଳଇ ଅଶାନ୍ତିର ନିଆଁ ମିଥ୍ୟାଟି କର ଶାସନ ସତ୍ୟର ତିଳେ ନାହିଁ ସ୍ଥାନ ପୁତ୍ର ଭାରି ଯା କଲେ ପର ବନ୍ଧୁ ବାନ୍ଧବ ସାତ ପର ନିଜର ସୁଖ ଦେଖୁଥାନ୍ତି ଦୁଃଖରେ ଦୂର ହୋଇଯାଆନ୍ତି ଶୁଣିଣ ସମସ୍ତ ଘଟଣା ବୁଦ୍ଧି ମୋ ହୋଇଯାଏ ବଣା ଚିତ ମୋ ଘାରିଲାଣି ବିଷ ବଢ଼ୁଛି ମନେ ଅବଶୋଷ ସଂସାର ତରିବାର ପାଇଁ ଉପାୟ ବାରେ ଦିଅ କହି ପ୍ରଫୁଲ୍ଲ ମାନ ସେ ମୋହର ଆଜ୍ଞାକୁ ପାଳିବି ତୁମ୍ଭର କୁହନ୍ତୁ କି ବୁଦ୍ଧି କରିବି କିପରି ସଂସାରୁ ତରିବି ଗୁରୁ ହେ ମୋତେ ରକ୍ଷା କର ପଙ୍କିଳ ପଥରୁ ଉଦ୍ଧାର
ସବୁ ଜିନିଷ ତ ଏବେ ହୋଇଛି ଭେଜାଲ ଲୋକମାନେ ଖାଇ ତାକୁ ହେଲେ କଲ ବଲ ଅଟାରେ ଚାଉଳ ଚୁନା ଚାଉଳରେ ଗୋଡ଼ି ଜିରାରେ ସଉପ ଦେଖ ସୋରିଷରେ ବାଲି ହଳଦୀ ପୁଡ଼ିଆ କଲେ କାଠ ଗୁଣ୍ଡ ଭରି ଖାଇ ତାହାକୁ ବାବୁରେ ବଢ଼ୁଛି ବେମାରୀ ତେଲକୁ ଭେଜାଲ କଲେ ନାନା ଦ୍ରବ୍ୟ ଦେଇ ସେ କାଳ ସୁଆଦ ଏବେ ଆଉ କିଛି ନାହିଁ ବଟିକା ତିଆରି ହେଲା ତକ ଗୁଣ୍ଡରେ ତାକୁ ଖାଇ ରୋଗୀ ଗଳେ ଡାକ୍ତର ଦୁଆରେ କୃପାରୁ ତୁହି ମର୍ତ୍ତ୍ୟକୁ ଆସିଲୁ ମାୟା ବନ୍ଧନରେ ପଡ଼ି ତାଙ୍କୁ ପାସରିଲୁ ତେଲ ସରିଯିବ ବାବୁଲି ଭିବ ଦୀପାଳି ଯମନୁତ ମେଳ ହୋଇ ନେବେ ଟି ଘୋଷାରି ତାରିବା ସକତି ପରା ଅଛି ତାଙ୍କ ଠାରେ ଦିନେ ହେଲେ ତାଙ୍କ ନାମ ନ ଧରୁ ତୁଣ୍ଡରେ ଏବେ ମୁଁ କହୁଛି ତୋତେ ହୁଅ ସାବଧାନ ହରି ଭଜିଲେ ପାଇବୁ ବୈକୁଣ୍ଠେ ଆସନ ବସିଛନ୍ତି ନୀଳା ତଳେ ଜଗତ ଠାକୁର ମିଛ ଦୁନିଆରୁ ତୋତେ କରିଦେବେ ପାର
जय हे जय जगन्नाथ अनाथ जनंकर नाथ जय हे जय भगवान करुणा सिंधु जनार्दन तुम्भर आदि अंत नाही भावे बसी छो भावग्राही रतन बेदी रे बसी छो भक्त गुहारी सुणु छो संसार पार हेबा पाई तुम्हको डाकू अछि मुहि गुरु कृपारु हेला ज्ञान पशिली चरणे शरण संसार तेजिली मुनाथ उधार कर लक्ष्मीकांत दोष मतिले क्षमा कर प्रभु हे जगत ठाकुर डोरी लगाई मते नेब पतित जने उधारिब कृपा करिले जीवितरी मिछ दुनिया हेबी परी।